ଯାତ୍ରା ପୁସ୍ତକ 22 ପର୍ବ ଯେବେ କେହି ଗୋରୁ କି ମେଷ ଚୋରି କରି ବଧ କରେ ଅବା ବିକ୍ରୟ କରେ ତେବେ ସେ ଏକ ଗୋରୁ ପରିଶୋଧରେ 5 ଗୋରୁ ଓ 1 ମେଷ ପରିଶୋଧରେ 4 ମେଷ ଦେବ ଆଉ ଚୋର ସିନ୍ଧି କାଟି ଧରା ପଡ଼ିଲେ ଯେବେ କେହି ତାହାକୁ ମାରୁ ମାରୁ ମାରି ପକାଏ ତେବେ ସେ ରକ୍ତପାତର ଦୋଷୀ ହେବ ନାହିଁ ମାତ୍ର ଯେବେ ସୂର୍ଯ୍ୟୋଦୟ ଉତ୍ତାରେ ତାହାକୁ ବଧ କରେ ତେବେ ସେ ରକ୍ତପାତର ଦୋଷୀ ହେବ ଆଉ ଚୋରାଦ୍ରବ୍ୟ ପରିଶୋଧ କରିବା ଚୋରର କର୍ତ୍ତବ୍ୟ ଯେବେ ତାହାର କିଛି ନ ଥାଏ ତେବେ ଚୋରି ହେତୁରୁ ସେ ବିକାଯିବ ଗୋରୁ କି ଗର୍ଦ୍ଧବ କି ମେଷାଦି ଚୋରାଦ୍ରବ୍ୟ ଯେବେ ଚୋର ହସ୍ତରେ ଜୀବିତ ମିଳେ ତେବେ ସେ ତହିଁର ଦୁଇ ଗୁଣ ଦେବ ଆଉ କେହି ଯେବେ ଅନ୍ୟର କ୍ଷେତ୍ରରେ କି ଦ୍ରାକ୍ଷା କ୍ଷେତ୍ରରେ ଗୋରୁ ଚରାଏ କିଏ ବା ଆପଣା ପଶୁକୁ ଛାଡ଼ିଦେଲେ ଯେବେ ସେ ଅନ୍ୟର କ୍ଷେତ୍ରରେ ଚରେ ତେବେ ସେ ଲୋକ ଦହିଁର ପରିବର୍ତ୍ତରେ ତାହାକୁ ଆପଣା କ୍ଷେତ୍ରର ଉତ୍ତମ ଶସ୍ୟ ଅବା ଆପଣା କ୍ଷେତ୍ରର ଉତ୍ତମ ଫଳ ଦେବ ଆଉ ଅଗ୍ନିଜଳି କଣ୍ଟକ ବନରେ ଲାଗିଲେ ଯେବେ କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ୍ର ପୋଡ଼ିଯାଏ ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ ଆଉ କେହି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ ତାହା ଯେବେ କେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ ତେବେ ସେ ତହିଁର ଦୁଇ ଗୁଣ ଦେବ ଯେବେ ଚୋର ଧରା ନ ପଡ଼େ ତେବେ ଗୃହସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଛି କି ନାହିଁ ଏହା ଜଣାଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ ଅର୍ଥାତ୍ ଗୋରୁ କି ଗର୍ଦ୍ଧବ କି ମେଷ କି ବସ୍ତ୍ରାଦି ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ ଏହା ସେହି ଦ୍ରବ୍ୟ ତେବେ ଉଭୟ ପକ୍ଷର କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ ତହିଁରେ ପରମେଶ୍ୱର ତାହାକୁ ଦୋଷୀ କରିବେ ସେ ଆପଣା ପ୍ରତିବାସୀ କି ଦୁଇଗୁଣ ଦେବ କେହି ପ୍ରତିବାସୀ ନିକଟରେ ଆପଣା ଗଧ କି ଗୋରୁ କି ମେଷ କିଏ ବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଲେ ଯେବେ କାହାରି ନ ଦେଖିବାରେ ସେହି ପଶୁ ମରେ ଅବା ଭଗ୍ନାଙ୍ଗ ହୁଏ କିଏ ବା ଅଡ଼ାଇ ନିଆଯାଏ ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଛି କି ନାହିଁ ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ ପଶୁ ସ୍ୱାମୀ ସେହି ଶପଥ ଗ୍ରହଣ କରିବ ପୁଣି ସେ ପରିଶୋଧ କରିବ ନାହିଁ ମାତ୍ର ଯେବେ ତାହା ନିକଟରୁ ଚୋରି ଯାଏ ତେବେ ସେ ତାହାର ସ୍ୱାମୀ କି ତାହାର ମୂଲ୍ୟ ଦେବ ଯେବେ ସେ ପଶୁ ବିଦୀର୍ଣ୍ଣ ହୁଏ ତେବେ ସେ ପ୍ରମାଣ ନିମନ୍ତେ ତାହା ଆଣୁ ସେ ସେହି ବିଦୀର୍ଣ୍ଣ ପଶୁର ମୂଲ୍ୟ ଦେବ ନାହିଁ ଆଉ କେହି ଯେବେ ଆପଣା ପ୍ରତିବାସୀର ପଶୁ ମାଗିନିଏ ଓ ତାହାର ସ୍ୱାମୀ ତାହା ସହିତ ନ ଥାଇ ସେ ଭଗ୍ନାଙ୍ଗ ହୁଏ କି ମରେ ତେବେ ସେ ନିତ୍ୟାନ୍ତ ତାହାର ମୂଲ୍ୟ ଦେବ ମାତ୍ର ଯେବେ ତାହାର ସ୍ୱାମୀ ତାହା ନିକଟରେ ଥାଏ ତେବେ ତାହାର ମୂଲ୍ୟ ଦେବ ନାହିଁ ଯେବେ ସେ ଭଡ଼ାଟିଆ ପଶୁ ହୁଏ ତେବେ ତାହା ଭଡ଼ା ମଧ୍ୟରେ ଆସିବ ଆଉ କେହି ଯେବେ ଅବାଗ୍ଦତା କନ୍ୟାକୁ ହୁସ୍ଲାଇ ତାହା ସହିତ ଶୟନ କରେ ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ ଯେବେ ପିତା ତାହା ସହିତ ଆପଣା କନ୍ୟାର ବିବାହ ଦେବାକୁ ନିତ୍ୟାନ୍ତ ଅସମ୍ମତ ହୁଏ ତେବେ ସେ କନ୍ୟା ମୂଲ୍ୟର ବ୍ୟବସ୍ଥା ଅନୁସାରେ ରୂପା ତଉଲି ଦେବ ତୁମେ ମାୟାବିନୀ କି ଜୀବିତା ରଖିବ ନାହିଁ ଯେ କେହି ପଶୁ ସହିତ ଶୃଙ୍ଗାର କରେ ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ ସେ ବର୍ଜନୀୟ ରୂପେ ବିନଷ୍ଟ ହେବ ତୁମେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ ଯେହେତୁ ତୁମେମାନେ ମିଶର ଦେଶରେ ବିଦେଶୀ ଥିଲ ତୁମେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ ତୁମେ ସେମାନଙ୍କୁ କୌଣସି ପ୍ରକାର କ୍ଲେଶ ଦେଲେ ସେମାନେ ଯେବେ ଆମ୍ଭ ନିକଟରେ ଖାଲି ଡାକ ପକାଇବେ ତେବେ ଆମ୍ଭେ ଅବଶ୍ୟ ସେମାନଙ୍କ ଡାକ ଶୁଣିବା ପୁଣି ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ ଆମ୍ଭେ ତୁମ୍ଭମାନଙ୍କୁ ଖଡ୍ଗ ଦ୍ୱାରା ମାରିବା ତହିଁରେ ଆମ୍ଭମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ ତୁମ୍ଭେ ଯେବେ ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମର ପ୍ରତିବାସୀ କୌଣସି ଦରିଦ୍ର ଲୋକକୁ ଋଣ ଦିଅ ତେବେ ତା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ ଯେବେ ତୁମେ ଆପଣା ପ୍ରତିବାସୀର ବସ୍ତ୍ର ବନ୍ଧକ ରଖିବ ତେବେ ତୁମେ ସୂର୍ଯ୍ୟାସ୍ତ ପୂର୍ବେ ତାହା ତାହାକୁ ଫେରାଇ ଦେବ କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ ଆଚ୍ଛାଦକ ବସ୍ତ୍ର ସେ କାହିଁରେ ସହନ କରିବ ପୁଣି ସେ ଯେବେ ଆମ୍ଭ ନିକଟରେ ଡାକ ପକାଇବ ତେବେ ଆମ୍ଭେ ତାହା ଶୁଣିବା କାରଣ ଆମ୍ଭେ କୃପାବାନ ତୁମ୍ଭେ ଆପଣା ପରମେଶ୍ୱରକୁ ଅବଜ୍ଞା କରିବ ନାହିଁ ପୁଣି ଆପଣା ଲୋକମାନଙ୍କର ଅଧ୍ୟକ୍ଷକୁ ସାପ ଦେବ ନାହିଁ ତୁମେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ ଫଳାଦିର ରସରୁ ଉତ୍ସର୍ଗ କରିବାକୁ ବିଳମ୍ବ କରିବ ନାହିଁ ତୁମେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭକୁ ଦେବ ପୁଣି ଆପଣା ଗୋରୁ ଓ ମେଷାଦି ପ୍ରତି ତଦ୍ରୁପ କରିବ। ସେ ସାତ ଦିନ ଆପଣା ମାତା ସହିତ ରହିବ, ଅଷ୍ଟମ ଦିନରେ ତୁମେ ତା ଆମ୍ଭକୁ ଦେବ, ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ। ଏନିମନ୍ତେ ପଶୁ ଦ୍ୱାରା କ୍ଷେତ୍ରରେ ବିଭିନ୍ନ ମାଂସ ଖାଇବ ନାହିଁ, ତୁମେମାନେ ତାହା କୁକୁରମାନଙ୍କ ଆଗରେ ପକାଇଦେବ।